ଜନ ଙ୍କୁ ଉଧରିବା ପାଇଁ ପତିତ ପାବନ ନାମ ପତିତ ପାବନ ନାମ ମହତ ଧିକୁଳେ ଚିର ସୁନ୍ଦର ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ପ୍ରଭୁ ହେ ଭଉଣୀ ସୁଭଦ୍ରା ଭାଇ କାଳିଆ ବଡ଼ ଠାକୁର ସେ ଉଭାବଳିଆ କଳା ଘୋଡ଼ା ଧଳା ଘୋଡ଼ାରେ ଯାଇ ଯୁଝିଥିଲେ ଦିନେ ଭକତର ପାଇଁ ତାଙ୍କରି ବିହାଣ ରଥଯାତ୍ରା ଲୋ ଯେତେ ଦେଶେ ନା ପରା ଯେତେ ଦେଶେ ନା ପରା ଦୁଃଖ କିଆ କହ ମୁଁ ପରା ତୁମର ଆଖି ଜୀବନ ସାରା ପ୍ରଭୁ ହେ ପ୍ରଭୁ ଦେବା ପାଇଁ ଆସିଥିଲେ ବକୁଳ ବନରେ ସାକ୍ଷୀ ଗୋପୀନାଥ ପଥର ପାଲଟି ଗଲେ ସେଇଠି ଦେଉଳେ ଲିଙ୍ଗରାଜ ଦିଅ ଉଭା ଯୁଗ ଯୁଗ ଧରି ଉଭା ଯୁଗ ଯୁଗ ଧରି ବଡ଼ ନା ଡାକ ବିନ୍ଦୁ ସରୋବର ଏଇ କେଦାର ଗୌରୀ ପ୍ରଭୁ ହେ ପ୍ରଭୁ ହେ ଝାଉଁ ବଣରେ ତୀର୍ଥ କୋଣାରକ କଥା କହୁଥାଏ ଛିଡ଼ା ଏଠି ପୂଜା କରି ସୂରୁଜ ଦେବତା ଖାମ୍ବ ପରିଗଲା ଯେ ଚନ୍ଦ୍ର ଭାଗ ମାଘ କତମିରେ ଗୁଡ଼ ପକାଇଲେ ଥରେ ପକାଇଲେ ଥରେ ସାତ ପୁରୁଷର ଯେତେ କଳୁଷ ନିମିଷକେ ପରାହରେ ନାନା ଥାନେ ନାନା ରୂପ ଧରି ଦେବତା କରନ୍ତି ଖେଳା ଦେବତା କରନ୍ତି ଖେଳା ବଡ଼ ପୁଣ୍ୟ ଏଇ ଉତ୍କଳ ଭୂଇ କିଏ ସେ ବୁଝି ବଲିଳା ପ୍ରଭୁ ହେ ପ୍ରଭୁ